ମୋ ନାଁ ସନ୍ଧ୍ୟାରାଣୀ ସାହୁ, ୱାର୍ଡ଼ ନମ୍ବର 26ରେ ରହୁଛି। ମୁଁ ଜଣେ ଭିନ୍ନକ୍ଷମ। ଋତୁସ୍ରାବ, ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ଦିବସ ଉପଲକ୍ଷେ ମୁଁ ଏକ କବିତା ଲେଖିଛି, ପଢ଼ିବାକୁ ଚାହୁଁଛି। କିଏ କହେ ମୁଁ ଅଛୁଆଁ, କିଏ କହେ ମୁଁ ଅଶୁଦ୍ଧ, କିଏ କହେ ମୁଁ ଅଛୁଆଁ, କିଏ କହେ ମୁଁ ଅଶୁଦ୍ଧ, ହେଲେ କେବେ ବୁଝିଛ କିଏ ଋତୁସ୍ରାବର ମହତ୍ତ୍ୱ। ମୁଁ ପରା ଜନ୍ମଦାତ୍ରୀ, ଋତୁସ୍ରାବ ବିନା ମୁଁ ନୁହେଁ ସମ୍ଭବ କିଛି। ଏ ବାଛ ବିଚାର ଭ୍ରାନ୍ତ ଧାରଣା ଏସବୁ ଦିନେ ନିଶ୍ଚେ ଦୂର ହେବ। ଋତୁସ୍ରାବ ନୁହେଁ ଅପବିତ୍ର, ହଁ ମୁଁ ଅଛୁଆଁ ନୁହେଁ ପବିତ୍ର।